କହିଲେ ସେ ମନକୁ ରେକର୍ଡ ହବ। ତମେ ଖାଲି କହିଲ।
ହ୍ୟାଲୋ, ମୁଁ ସୁଲୋଚନା ସାହୁ ଏକାମ୍ର ଜିଆରୁ କହୁଛି, 20 ନମ୍ବର ୱାର୍ଡ। ଆଉ ଏଠି ଆମ ଘରେ ଆମେ ଅନ୍ଧାର ହେଇକି ରହିଛି 2 ବର୍ଷ ହେଲାଣି, ଷ୍ଟ୍ରିଟ ଲାଇଟ୍ ଜଳୁନି, ଆଉ ତାର ଉପକୃତ ପାଉଡର ପିଲା ଆଉ ଏସବୁ ଅନ୍ଧାର ହବାରୁ ସେ ବହୁତ ଗୋଟେ ଅସୁବିଧା ହେଉଛି। ଆଉ କେମିତି ଷ୍ଟ୍ରିଟ ଲାଇଟ୍ ଲଗେଇଲେ ଆମେ ଉପକୃତ ହେଲୁ। କ୍ଲବ ପାଖ କୁଣ୍ଡ, ତମର କ୍ଲବ ପାଖ